ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଆଜିଠାନୁ ଲାଗୁ ହେଲା ତିନିଟା ନୂଆ ଅପରାଧିକ ଆଇନ। ରାଜ୍ୟ ଆଜିଠାନୁ ମୂଲ ହେଲା ଜନ ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରଠାରେ ଲୋକର ଅଭିଯୋଗର କଲେ ଶୁଣାଣି। ଫି ଜିଲ୍ଲାର ପ୍ରାଥମିକ ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କେ ମିଲ୍ବା ଡାଏଲିସିସ୍, ସିଟି ସ୍କାନ୍ ଆର୍ ଏମ୍ଆର୍ଆଇର ପରୀକ୍ଷଣ ସୁବିଧା। ଆଉ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଡାକ୍ତରମାନଙ୍କ ନିଃସ୍ୱାର୍ଥପର ସେବାକେ ସମ୍ମାନ ଜଣାଇକି ଆଜି ଦେଶରେ ପାଳନ କରାଯାଉଛି ଡାକ୍ତର ଦିବସ। ଦେଶେ ଆଜିଠାନୁ ତିନିଟା ନୂଆ ଅପରାଧିକ ଆଇନ ଲାଗୁ ହୋଇଛି। ସେ ଆଇନମାନ ହେଲା ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଆର୍ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ଏହି ତିନି ଆଇନ 1860 ବ୍ରିଟିଶ ଆଇନ ଭାରତୀୟ ପିଙ୍ଗଲ କୋର୍ଟ ଆଇପିସି, ଭାରତୀୟ ଫୌଜଦାରୀ ଆଇନ 1973 ଆର୍ 1872 ଇଣ୍ଡିଆ ଏଭିଡେନ୍ସ ଆକ୍ଟ ବଦଳି କାର୍ଯ୍ୟକାରୀ ହେଉଛି। ଏହି ଆଇନଟି ଏହାଦେର ସାମାଜିକ ସ୍ଥିତି ଆର୍ ପରିବର୍ତ୍ତନକେ ନଜରତି ରଖିକରି ଦରକାରୀ ନିୟମ ରଖାଯାଇଛି। ତଦନ୍ତକେ ଅତ୍କା ସହଜ ଆର୍ ନ୍ୟାୟ ପ୍ରଦାନକେ ତୁର୍ତ୍ତି କରବାର ଲକ୍ଷ୍ୟଟି ଏହି ଆଇନଟି ବ୍ୟବସ୍ଥା ରହିଛି। ଭାରତୀୟ ନାଗରିକଙ୍କୁ ସମ୍ଭିଧାନ ଅନୁସାରେ ଅଧିକାର, ନ୍ୟାୟ ଆଉ ସୁରକ୍ଷା ଦେବାର ହେଉଛି ଏହି ନୂଆ ଆଇନର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟ ନୂଆ ଆଇନ କାର୍ଯ୍ୟକାରୀ ହେଉଥିବାରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ୱାଗତ କରିଛନ୍। ସେ କହିଛନ୍ତି ଯେ ପୁରୁଣା ଆଇନ ବଦଳିବାରୁ ଲୋକେ ଉପକାର ପାଇବେ ଆଉ ମାମଲାମାନଙ୍କର ଜଲ୍ଦି ସମାଧାନ ହେବା। ନୂଆ ଆଇନ ବାବଦେ ସବୁ ପକ୍ଷକେ ସଚେତନ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଆଇନମନ୍ତ୍ରୀ କହିଛନ୍। ରାଜ୍ୟ ତିନି ଅପରାଧିକ ଆଇନକେ ଠିକ୍ ଢଙ୍ଗେ ଲାଗୁ କରିବା ଲାଗି ପୁଲିସ୍ ପ୍ରଶାସନ ତରଫ ଜବର ପଦକ୍ଷେପ ନିଆଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଗୋଟିଏ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇକରି କହିଛନ୍ତି ଯେ ନୂଆ ଅପରାଧିକ ଆଇନ ବାବଦେ ସବୁ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବାରକେ 100 ମାଷ୍ଟର ଟ୍ରେନରଙ୍କୁ ନିୟୋଜିତ କରାଯାଇଛି। ଆୟବାଦିନେ ନୂଆ ଆଇନର କାର୍ଯ୍ୟକାରିତା ବାବଦେ ସନ୍ଦେହ ଦୂର କରିବା ଲାଗି ସ୍ୱତନ୍ତ୍ର ପରାମର୍ଶ ବହି ସହିତ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଇତାରଛଡ଼ା ଅନ୍ଲାଇନ୍ ଜରିଏ ଏତଲା ପଞ୍ଜୀକରଣ, ପୁଲିସ୍ ରିପୋର୍ଟ ସହିତ ମାମଲାର ସ୍ଥିତି ନିରୀକ୍ଷଣ କରିବା ଲାଗି କ୍ରାଇମ୍ ଆଣ୍ଡ କ୍ରିମିନାଲ୍ ଟ୍ରାକିଂ ନେଟ୍ୱାର୍କ ଆଣ୍ଡ ସିଷ୍ଟମ୍ CCTNS ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ସବୁ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆସରିଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍। ନୂଆପଡ଼ା ଜିଲ୍ଲା ପୁଲିସ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ନୂଆ ଅପରାଧିକ ଆଇନ କାର୍ଯ୍ୟକାରିତା ବାବଦେ ଗୋଟିଏ ସଚେତନତା ସଭା କରାଯାଇଥିଲା। ଏଥି ଜିଲ୍ଲାପାଳ ହେମନ୍ତ ସାଏ ଆଉ ଆରକ୍ଷୀ ଅଧୀକ୍ଷକ ଜିଆର୍ ରାଘବେନ୍ଦ୍ର ନୂଆ ଆଇନମାନଙ୍କର ବାବଦେ ବୁଝାଇଥିଲେ। ହେନ୍ତା ଜିଲ୍ଲାର ସବୁ ଥାନା ନଭିଲ୍ ସଚେତନତା ଶିବିର କରାଯାଇଛି। ସେନ୍ତା ଖଡ଼ିଆଲ ଉପକାରାଗାର ଗୋଟିଏ ସଭାଟି ନୂଆ ଆଇନ ନାଗରିକମାନଙ୍କୁ ପ୍ରାଥମିକତା ନ୍ୟାୟ ପ୍ରଦାନ ଦିଗେ ସାହାଯ୍ୟ କରିବ ବୋଲି ବରିଷ୍ଠ ସାମ୍ବାଦିକ ତପନ କୁମାର ଦାସ କହିଥିଲେ। ଏଥି କାରାଗାର ଅଧୀକ୍ଷକ ବଳରାମ ବିଶି ଅଧ୍ୟକ୍ଷତା କରିଥିଲେ। ବରଗଡ଼ ଜିଲ୍ଲା ପୁଲିସ୍ ପ୍ରଶାସନ ତରଫ ଆଜି ଜିଲ୍ଲାର ସବୁ ଥାନାମାନଙ୍କୁ ନେଇକରି ଆଇନ ବାବଦେ ଗୋଟିଏ ମାର୍ଗଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା। ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଉ ଥାନାମାନଙ୍କେ ନୂଆ ଆଇନ ବାବଦ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ନୂଆ ଆଇନମାନଙ୍କର ବାବଦେ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର ତିନି ନୂଆ ଆଇନ ବାବଦେ ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ଏଥି ଆରକ୍ଷୀ ଅଧୀକ୍ଷକ ସ୍ମିଥ୍ ପି ପରମାର, ଜିଲ୍ଲା ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘର ସଭ୍ୟ ଆଉ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। କଲାହାଣ୍ଡି ଏସ୍ପି ଅଭିଳାଷ ଜୀଙ୍କ ଉପସ୍ଥିତିନ ଜିଲ୍ଲା ପୁଲିସ୍ ସଭାଗୃହ ହୋଇଥିବାର ସଚେତନତା ସଭାତି ପୁଲିସ୍ ଅଧିକାରୀ, ବୁଦ୍ଧିଜୀବୀ ଆର୍ ସାମ୍ବାଦିକମାନେ ଯୋଗ ଦେଇଥିଲେ। ହେନ୍ତା ସୁବର୍ଣ୍ଣପୁର ସଦର, ବୀରମହାରାଜପୁର ସହିତ ଜିଲ୍ଲାର ସବୁ ଥାନାନ ତିନି ନୂଆ ଆଇନ ବାବଦେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥି ତ୍ୱରିତ ନ୍ୟାୟ ବ୍ୟବସ୍ଥାର ଲାଗି ନୂଆ ଆଇନଟି ଥିବାର ଇ ଏତଲା ବାବଦେ ସଚେତନ କରାଯାଇଥିଲା। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସଫଳତାର ସହିତ 9 ପୂରା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍। ସେ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ସଶକ୍ତ ଭାରତର ପ୍ରତିକାୟ, ଯେନ୍ଟାକି ଇଜ୍ ଅଫ୍ ଲିଭିଂ ଆର୍ ସ୍ୱଚ୍ଛତାକେ ବରକସ କରିପାରିଛି। ଇଟା ଦଶକ ଭିତରେ ହୋଇଥିବାର ବିକାଶର ଗୋଟିଏ ଝଲକ। ଏଥିଲାଗି ପ୍ରଯୁକ୍ତି ବିଦ୍ୟାର ସଫଳ ବ୍ୟବହାର ହିଁ କାରଣ ବୋଲି ମାଇ ଗଭ୍ ଇଣ୍ଡିଆର ଗୋଟିଏ ସାମାଜିକ ଗଣମାଧ୍ୟମର ପୋଷ୍ଟକେ ସେୟାର କରିକରି ପ୍ରଧାନମନ୍ତ୍ରୀ କହିଛନ୍। ସମ୍ବଲପୁର କେନ୍ଦ୍ରନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନଶୁଣାଣି ଜରିଏ ଲୋକ ଆର ସରକାରଙ୍କର ଭିତରେ ସିଧାସଳଖ ସମ୍ପର୍କ ପ୍ରତିଷ୍ଠା ହୋଇଛି। ଗଣତନ୍ତ୍ରୀ ଲୋକର କଥା ଶୁଣବାର ଆର ସମାଧାନ କରବା ଲାଗି ଚେଷ୍ଟା କରବାରଟା ଗୋଟିଏ ପ୍ରାଥମିକତା ଆଏ। ଏ କଥାକେ ଗୁରୁତ୍ୱ ଦେଇକରି ଆଇଷ୍ଠନ ଜିଲ୍ଲା ସ୍ତର ନୁଭିଲ ଶୁଣାଣି ମୁଲୁଇଛି। ଏ ପ୍ରକ୍ରିୟାକେ ଆଗେ ଆହୁରି ବର୍କସ କରାଯିବା। ଆଜି ଦିନର 11 ବଜେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନ ଜନଶୁଣାଣି ମୁଲ ହୋଇଥିଲା। ଇନ ବହୁତଟି ଲୋକ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠକେ ଆସିକରି ମୁଖ୍ୟମନ୍ତ୍ରୀ ଆଉ ଅଲଗା ମନ୍ତ୍ରୀମାନଙ୍କୁ ସେମାନଙ୍କର ସମସ୍ୟା କହିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆର୍ ଅଲଗା ମନ୍ତ୍ରୀମାନଙ୍କର ଉପସ୍ଥିତି ମୁଖ୍ୟମନ୍ତ୍ରୀ ନାଗରିକମାନଙ୍କର ଅଭିଯୋଗ ଶୁଣିଥିଲେ। ଆଜି ସବୁ ମିଶିକରି 1540 ଅଭିଯୋଗ ପଞ୍ଜୀକରଣ ହୋଇଥିବା ବେଳେ 5000 ଅଧିକା ଲୋକ ଆସିଥିଲେ। ଆଜି ରାଜ୍ୟର ସବୁ ଜିଲ୍ଲାନ ଜନ ଅଭିଯୋଗ ଶୁଣାଣି ମୂଲ ହୋଇଛି। ଜିଲ୍ଲାସ୍ତରୀୟ ଜିଲ୍ଲାପାଲ ଆର୍ ଆରକ୍ଷୀ ଅଧୀକ୍ଷକମାନେ ମିଳିତ ଭାବେ ଜନଶୁଣାଣି କରିଛନ୍। ବରଗଡ଼ ଜିଲ୍ଲା ଅମ୍ବାଭାବନା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଆଉ ଏସ୍ପି ପ୍ରହଲ୍ଲାଦ ସାଏ ମୀନା ଜନଶୁଣାଣି କରିଥିଲେ। ଏଥି 32 ସାମୂହିକ ସମସ୍ୟା ସହିତ ସବୁ ମିଶିକରି 87 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ହୋଇଥିବା ଅଭିଯୋଗ ଶୁଣାଣିଥି 71 ଆପତ୍ତି ଅଭିଯୋଗ ଆସିଥିଲା। ସେ ଭିତରୁ 13 ଅଭିଯୋଗର ସେହିଠାରେ ସମାଧାନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଆର୍ ରେଡ୍କ୍ରସ୍ରୁ 3 ଆର୍ଥିକ ସହାୟତା ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ପି ଅନ୍ମେଷା ରେଡ୍ଡୀ ଆର୍ ଏସ୍ପି ଅଭିଳାଷ ଜି ଜନଶୁଣାଣି କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ହୋଇଥିବା ଜନଶୁଣାଣି ଶିବିରର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଆଉ ଏସ୍ପି ୟଶ ପ୍ରତାପ ଶ୍ରୀମଲ ଲୋକର ଅଭିଯୋଗ ଶୁଣାଣି କରିଥିଲେ। ଇନ ଆସିଥିବା 33 ଅଭିଯୋଗର ତୁର୍ତ୍ତି ସମାଧାନ ଲାଗି ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଦେବଗଡ଼ର ନୂଆ ଜିଲ୍ଲା ସମ୍ମିଳନୀ କକ୍ଷଠାରେ ହୋଇଥିବା ଶିବିରଟି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଅଭିଯୋଗମାନଙ୍କର ଶୁଣାଣି କରିକରି ଦରକାରୀ ପଦକ୍ଷେପ ନେବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଅତିଥି ଭବନଠାରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭିତରେ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଇତି ମହାପ୍ରଭୁଙ୍କ ରଥଯାତ୍ରା ବିଷୟଟି ଆଲୋଚନା କରାଯାଇଥିଲା। ସେଆଡ଼େ ରଥଯାତ୍ରା ସମୟ ମନ୍ଦିର ଭିତରକେ ଭିଆଇପିମାନଙ୍କର ପ୍ରବେଶକେ ଅନୁମତି ନ୍ୟାୟ ଦିଆଯାଏ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଯେ ରଥଯାତ୍ରାଟି ଶୃଙ୍ଖଳା ଆର୍ ମହିଳା ସୁରକ୍ଷାକେ ପ୍ରାଥମିକତା ଦିଆଯିବ। ଆଇବାକାଲି ମୁଖ୍ୟମନ୍ତ୍ରୀ ପୁରୀନ ରଥଯାତ୍ରା ତିଆରି ନେଇକରି ଚୂଡ଼ାନ୍ତ ବୈଠକ କରିବେ। ରଥଯାତ୍ରା ସମୟ ରାଷ୍ଟ୍ରପତିଙ୍କର ଗସ୍ତକେ ନଜରଥି ରଖିକରି ଆଇନ ଶୃଙ୍ଖଳାକେ କଡ଼ାକଡ଼ି କରାଯିବ ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟର ଫି ଜିଲ୍ଲାନ ଥିବାର ପ୍ରାଥମିକ ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସରକାରୀ ବେସରକାରୀ ସହଭାଗିତା ଜରିଏ ଏତକେ ଡାୟାଲିସିସ୍ ସିଟି ସ୍କାନ୍ ଆର୍ ଏମ୍ଆର୍ଆଇ ବାଗିର ପରୀକ୍ଷା ସୁବିଧା ମିଳିବା। ଏଥି ନିୟୋଜିତ ହେବାରକେ ଥିବା ଡାକ୍ତର ଆଉ ବିଶେଷଜ୍ଞମାନଙ୍କର ସାର୍ଟିଫିକେଟ୍ ଯାଞ୍ଚ ବାବଦେ ଗୋଟିଏ ବିଜ୍ଞପ୍ତି ବାହାରିଛି। ନିୟୋଜିତ ହେବାରକେ ଥିବା ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ସମୟାସମୟଥି ମନିଟରିଂ କରାଯିବ। ହପ୍ତେ ଭିତରେ ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କର ପରିଚୟପତ୍ର ଯାଞ୍ଚ କରିକରି ବିଭାଗକେ ପଠାଇବା ଲାଗି ରାଜ୍ୟ ସବୁ ମୁଖ୍ୟ ଚିକିତ୍ସା ଅଧିକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ ଆର୍ ନିର୍ଦ୍ଦେଶକମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫ ସୂଚନା ଦିଆଯାଇଛି। ଜାତୀୟ ଡାକ୍ତର ଦିବସ ସମସ୍ତ ଡାକ୍ତରମାନଙ୍କର ଉଚ୍ଚା ଦର୍ଜାର ସମ୍ମାନ ସହିତ ତାଙ୍କର ଗୋଟିଏ ଦୁସରା ପହଚାନ ରହିଛି। ଡାକ୍ତରମାନଙ୍କର ସମସ୍ତ ଲୋକ ଲାଗି ସେବା ଓ ତ୍ୟାଗକେ ସମ୍ମାନ ଜନାଇକରି 1991 ଜୁଲାଇ 1 ପଶ୍ଚିମବଙ୍ଗର ନାଁକରା ଡାକ୍ତର ଆଉ ଆଘର ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟଙ୍କର ଜନ୍ମଦିନକେ ଜାତୀୟ ଡାକ୍ତରୀ ଦିବସ ଭାବେ ପାଳନ କରାଯାଉଛି। ରୋଗୀ ସେବା କ୍ଷେତ୍ରର ସେବା କାମ ଲାଗି ଡାକ୍ତରମାନଙ୍କୁ ଏତକା ପ୍ରତିଷ୍ଠା ଦେଇଛି। ଏ ବର୍ଷର ଡାକ୍ତରୀ ଦିବସର ବାର୍ତ୍ତା ହେଉଛି ଆରୋଗ୍ୟକାରୀ ହାତ ଯତ୍ନଶୀଳ ହୃଦୟ। ଜାତୀୟ ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ଆଇଷ୍ଠାନ ସମନ୍ୱିତ ସର୍ବେକ୍ଷଣ 2024 ମୂଲ ହୋଇଛି। ଆଜି ଏହି କାର୍ଯ୍ୟକ୍ରମକେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରହମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜଠାରେ ଉଦ୍ଘାଟନ କରିଛନ୍। ସର୍ବେକ୍ଷଣ ସମୟଟି ଲୋକ ମ୍ୟାଲେରିଆ ଡେଙ୍ଗୁ ଡାଇରିଆ ଯକ୍ଷ୍ମା କୋଷ୍ଠବାଗୀ ରୋଗ ବାବଦେ ସଚେତନ କରାଯିବା। ଏହି ଅଭିଯାନ ଆଇଷ୍ଠାନ ମୂଲ ହୋଇକରି ଅଗଷ୍ଟ ମାସର 31 ତକ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍। ଝାରସୁଗୁଡ଼ା ସୁନ୍ଦରଗଡ଼ ଦେବଗଡ଼ ସମ୍ବଲପୁର ବରଗଡ଼ ରାୟଗଡ଼ାର ଗୋଟେ ଯୋଡ଼େ ଜାଗାର ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ନବରଙ୍ଗପୁରର ଆଜି ସବୁନୁ ଅଧିକା 60.2 mm ବର୍ଷା ରେକର୍ଡ ହୋଇଛି। ଦେଶରେ ଆଇଷ୍ଠାନ ଲାଗୁ ହେଲା 3 ନୂଆ ଅପରାଧିକ ଆଇନ। ରାଜ୍ୟ ଆଇଷ୍ଠାନ ମୂଲ ହେଲା ଜନ ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଲୋକର ଅଭିଯୋଗର କଲେ ଶୁଣାଣି। ଫି ଜିଲ୍ଲାର ପ୍ରାଥମିକ ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କେ ମିଲ୍ବା ଡାୟାଲିସିସ୍, ସିଟି ସ୍କାନ୍ ଆଉ ଏମ୍ଆର୍ଆଇ ପରୀକ୍ଷଣର ସୁବିଧା ଆଉ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଡାକ୍ତରମାନଙ୍କ ନିଃସ୍ୱାର୍ଥପର ସେବାକେ ସମ୍ମାନ ଜଣାଇକରି ଆଜି ଦେଶରେ ପାଳନ କରାଯାଉଛି ଡାକ୍ତର ଦିବସ। ଆଜି ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।